26:10 ସେହି ସାତ ବର୍ଷ ସୁଭିକ୍ଷ ସମୟରେ ଜୋସେଫ ରାଜାଙ୍କ ନିମନ୍ତେ ଅଜସ୍ର ଶସ୍ୟ ସଂଗ୍ରହ କଲେ। ପରେ ସାତ ବର୍ଷ ଦୁର୍ଭିକ୍ଷ ସମୟରେ ସେ ଲୋକମାନଙ୍କୁ ଶସ୍ୟ ବିକ୍ରି କଲେ। କିଣାଣ ଦେଶରେ ମଧ୍ୟ ଦୁର୍ଭିକ୍ଷ ହେଲା। ଜୋସେଫଙ୍କର 10 ଜଣ ବଡ଼ ଭାଇ ଥିଲେ। ଶସ୍ୟ କିଣିବାକୁ ମିଶର ଦେଶକୁ ଆସିଲେ। ଜୋସେଫ ସେ ଦେଶର ଶାସନକର୍ତ୍ତା ବୋଲି ସେମାନେ ଜାଣିପାରିଲେ ନାହିଁ, କିନ୍ତୁ ଜୋସେଫ ସେମାନଙ୍କୁ ଚିହ୍ନିଲେ। ସେମାନଙ୍କୁ ଦେଶ ଅନୁସନ୍ଧାନକାରୀ ଚୋର ବୋଲି ନିନ୍ଦା କରି ସେମାନଙ୍କୁ 3 ଦିନ କାରାଗାରରେ ରଖିଲେ। ପରେ ସେମାନଙ୍କୁ କହିଲେ, ଯଦି ତୁମ୍ଭେମାନେ ସରଳ ଓ ନିର୍ଦ୍ଦୋଷ ଲୋକ ତାହେଲେ ତୁମ୍ଭମାନଙ୍କ ସାନ ଭାଇକୁ ଏଠାକୁ ଆଣ ଓ ପ୍ରମାଣ କର। ସେମାନଙ୍କ ମଧ୍ୟରୁ ଜଣକୁ ରଖି ଅନ୍ୟମାନଙ୍କୁ ଶସ୍ୟ ନେଇ ଘରକୁ ଯିବାକୁ କହିଲେ।